ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজ এই শুভ অবসরের আমার সৃষ্টিকর্তা তথা উদ্ধারকর্তা প্রভু শ্রীকৃষ্ণ বহুমূল্য নাম শুভেচ্ছা জনায়। আজ এই পথ প্রদর্শিকা কার্যক্রম আপনার স্বাগত জনায়। আপনার সহযোগ তথা মতামত নিমন্তে বিশেষ ধন্যবাদ। আপনার প্রার্থনার অনুরোধ রক্ষা করে আমি আপনার নিমন্তে প্রার্থনা করুছু, আই প্রভুজীশু নিশ্চিত ভাবে আপনার সমস্যা সমাধান করবে। আমার অনুরোধ, ଆପଣ ନିଜେ ଏହି କାର୍ଯ୍ୟକ୍ରମ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବାରେ ସାହାଯ୍ୟ କରନ୍ତୁ, ଆଉ ସେମାନଙ୍କୁ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଆସନ୍ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମରେ ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ଧନ୍ୟବାଦ କରୁଅଛୁ ଯେ ତୁମେ ଶ୍ରୋତାବନ୍ଧୁମାନଙ୍କର ସମସ୍ୟା ସମାଧାନ କରିଅଛ, ଅନେକଙ୍କର ଦୁଃଖ ଦୂର କରିଅଛ, ଅନେକଙ୍କୁ ସୁସ୍ଥତା ଦେଇଅଛ, ଅନେକଙ୍କୁ ଶାନ୍ତି ଦେଇଅଛ। ହଁ ପ୍ରଭୁ, ତୁମର ଧନ୍ୟବାଦ କରୁଅଛୁ ତୁମର ବିଶ୍ୱସ୍ତତା ପାଇଁ। ଆଜି ମଧ୍ୟ ଯେଉଁମାନେ ପ୍ରଭୁ ସେହି ଶାନ୍ତିର ଅନ୍ୱେଷଣରେ ଅଛନ୍ତି, ସୁସ୍ଥତାର ଅନ୍ୱେଷଣରେ ଅଛନ୍ତି, ପାପକ୍ଷମାର ଅନ୍ୱେଷଣରେ ଅଛନ୍ତି, ପ୍ରଭୁ ତୁମେ ଦୟାକରି ସେମାନଙ୍କୁ ସୁସ୍ଥତା ଦିଅ, ସେମାନଙ୍କର ପାପକ୍ଷମା କର, ସେମାନଙ୍କୁ ତୁମରି ଆଶୀର୍ବାଦ ଦିଅ। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମମାନଙ୍କୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଅ, ଆମମାନଙ୍କ ସହିତ କଥା କୁହ। ଏ ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗୀତ ସଂହିତା 120 ପର୍ବରୁ ଆମମାନଙ୍କର ଅଧ୍ୟୟନ ଆରମ୍ଭ କରିବା ନିମନ୍ତେ ଯିବା। ତେବେ ବର୍ତ୍ତମାନ ଆମେ ଏହି ଗୀତ 120ରୁ ସେହି ତୀର୍ଥଯାତ୍ରୀର ଯାତ୍ରା ଆରମ୍ଭ ହେବାର ଲକ୍ଷ୍ୟ କରିବାକୁ ପାରିବା ଓ ସେହି ତୀର୍ଥଯାତ୍ରୀକୁ ମଧ୍ୟ ଦେଖିବାକୁ ପାରିବା ଓ ତା'ର ବାସସ୍ଥାନ ମଧ୍ୟ ଲକ୍ଷ୍ୟ କରିବାକୁ ପାରିବା। ତେବେ ଗୀତ 120ର ପ୍ରଥମ 7 ପଦ ମଧ୍ୟରେ ଏହିପରି ଲେଖା ଅଛି, ମୁଁ ଆପଣ ବିପଦରେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲି, ତହିଁରେ ସେ ମୋତେ ଉତ୍ତର ଦେଲେ, ହେ ସଦାପ୍ରଭୁ, ମିଥ୍ୟାବାଦୀ ଓଷ୍ଠାଧରରୁ ଓ ପ୍ରବଞ୍ଚକ ଜିହ୍ୱାରୁ ମୋ ପ୍ରାଣକୁ ଉଦ୍ଧାର କର। ହେ ପ୍ରବଞ୍ଚକ ଜିହ୍ୱେ, ତୁମକୁ କ'ଣ ଦିଆଯିବ ଓ ତୁମ ପ୍ରତି ଅଧିକ କ'ଣ କରାଯିବ? ବୀରର ତୀକ୍ଷ୍ଣ ତୀର ଓ ରୋତମ କାଷ୍ଠର ଅଙ୍ଗାର। ହାୟ ହାୟ, ମୁଁ ମେଷକରେ ପ୍ରବାସ କରେ, ମୁଁ କେଦାରର ତମ୍ବୁସମୂହ ମଧ୍ୟରେ ବାସ କରେ। ଶାନ୍ତି ଘୃଣାକାରୀ ଲୋକ ସହିତ ମୋ ପ୍ରାଣ ଦୀର୍ଘକାଳ ବାସ କରିଅଛି। ମୁଁ ଶାନ୍ତି ଚାହେଁ, ମାତ୍ର ମୁଁ କଥା କହିଲେ ସେମାନେ ଯୁଦ୍ଧ ଚାହାନ୍ତି। ଏହି ଗୀତଟି ମଧ୍ୟ ଅତି ଚମତ୍କାର ଗୀତ ଓ ଏହା ଏହି ବର୍ତ୍ତମାନ ଯୁଗ ନିମନ୍ତେ ବିଶେଷ ପ୍ରଯୁଜ୍ୟ, ବିଶେଷତଃ ଇସ୍ରାଏଲ ଜାତି ନିମନ୍ତେ। ଏହି ଗୀତର ତୀର୍ଥଯାତ୍ରୀ କହନ୍ତି ଯେ ସେ ମେଷକରେ ଓ କେଦାରରେ ବାସ କରନ୍ତି। ମେଷକ କିଏ? ଜାଫେତର ସନ୍ତାନମାନଙ୍କ ମଧ୍ୟରୁ ଜଣେ, ଯାହାକି ଆଦିପୁସ୍ତକ 10 ପର୍ବର 2 ପଦରେ ଲେଖା ଅଛି। ଏହି ଜାଫେତଙ୍କର ସନ୍ତାନମାନଙ୍କଠାରୁ ବିଜାତୀୟ ଗୋଷ୍ଠୀଗୁଡ଼ିକ ଜନ୍ମ ହେଲେ ଓ ଇସ୍ରାଏଲ ଆଜି ସମଗ୍ର ଜଗତରେ ବିଜାତୀୟ ଗୋଷ୍ଠୀମାନଙ୍କ ମଧ୍ୟରେ ଛିନ୍ନଭିନ୍ନ ହୋଇ ରହିଅଛି। ସେହିପରି କେଦାର ଇସ୍ମାଏଲର ସନ୍ତାନ ଥିଲା। ଆଜି ମଧ୍ୟ ଇସ୍ରାଏଲୀୟମାନେ ଆରବୀୟମାନଙ୍କ ମଧ୍ୟରେ ବସବାସ କରନ୍ତି। ତେବେ 2 ପଦରେ ଲକ୍ଷ୍ୟ କରନ୍ତୁ, ଲେଖା ଅଛି, ହେ ସଦାପ୍ରଭୁ, ମିଥ୍ୟାବାଦୀ ଓଷ୍ଠାଦରୁ ଓ ପ୍ରବଞ୍ଚକ ଜିହ୍ୱାରୁ ମୋ ପ୍ରାଣକୁ ଉଦ୍ଧାର କର। ସେ ଉତ୍ତମ ପ୍ରତିବାସୀମାନଙ୍କ ମଧ୍ୟରେ ବାସ କରିବା ପରି ଜଣାଯାଏ ନାହିଁ। ସେମାନଙ୍କ ମଧ୍ୟରେ କୌଣସି ସତ୍ୟତା ନଥିଲା, ସେମାନଙ୍କର ମିଥ୍ୟାବାଦୀ ଜିହ୍ୱା ଥିଲା। ମୁଁ ବିଶ୍ୱାସ କରେ ଯେ ଜିହୁଦୀମାନଙ୍କ ପରି ଅନ୍ୟ କୌଣସି ଲୋକ ସେପରି ଅତ୍ୟାଚାରିତ ହୋଇନାହାନ୍ତି। କିନ୍ତୁ ଏକ କୌତୁହଳର ବିଷୟ ହେଉଛି ଯେ ଜିହୁଦୀମାନେ ସମସ୍ତ ଗୋଷ୍ଠୀ ଓ ଭାଷାବାଦୀର ଲୋକମାନଙ୍କ ମଧ୍ୟରେ ସେମାନଙ୍କ ପଥକୁ ପ୍ରସ୍ତୁତ କରିବାରେ ସମର୍ଥ ହୋଇଥିଲେ, କିନ୍ତୁ ସେମାନେ ସମସ୍ତ ସମୟରେ ସମାଲୋଚିତ ହୋଇଅଛନ୍ତି। ତଥାପି ସେମାନେ ଏହିସବୁ ସତ୍ତ୍ୱେ ତିଷ୍ଠି ରହିବା ନିମନ୍ତେ ସମର୍ଥ ହୋଇଅଛନ୍ତି। ଜିହୁଦୀ ଲୋକ ସଂଖ୍ୟାଲଘୁ ସମ୍ପ୍ରଦାୟ ଅଟନ୍ତି ଓ ସେମାନେ ଅଶାନ୍ତି, ଚାପ, ସମସ୍ୟା, ଝଗଡ଼ା ଓ ଭାରଗ୍ରସ୍ତ ସ୍ଥାନରେ ବାସ କରିଅଛନ୍ତି। ଏହା ମଧ୍ୟ ଆପଣଙ୍କ ଓ ମୋର ବିଷୟ ନେଇ କୁହାଯାଇପାରେ। ବର୍ତ୍ତମାନ ଏହି ତୀର୍ଥଯାତ୍ରୀ ଦଳ କେବଳ ମିଥ୍ୟାବାଦୀ ଲୋକମାନଙ୍କ ମଧ୍ୟରେ ବାସ କଲେ ନାହିଁ, ମାତ୍ର ସେମାନେ ଯୁଦ୍ଧର ଜଗତରେ ମଧ୍ୟ ବାସ କଲେ। 6 ଓ 7 ପଦରେ ଲେଖା ଅଛି, ଶାନ୍ତି ଘୃଣାକାରୀ ଲୋକ ସହିତ ମୋ ପ୍ରାଣ ଦୀର୍ଘକାଳ ବାସ କରିଅଛି, ମୁଁ ଶାନ୍ତି ଚାହେଁ, ମାତ୍ର ମୁଁ କଥା କହିଲେ ସେମାନେ ଯୁଦ୍ଧ ଚାହାନ୍ତି। ତାହା ବରଂ ବର୍ତ୍ତମାନ ସମୟ ନିମନ୍ତେ ମଧ୍ୟ ପ୍ରଯୁଜ୍ୟ। ଏହା ପ୍ରକୃତରେ ଜିହୁରୀମାନଙ୍କର ବର୍ତ୍ତମାନର ପରିସ୍ଥିତିକୁ ମଧ୍ୟ ବର୍ଣ୍ଣନା କରେ। ତେଣୁ ଏହା କେବଳ ସେହି ଅତୀତର ଜିହୁଦୀ ଜାତିର ପରିସ୍ଥିତିକୁ ଉପସ୍ଥାପିତ କରେ ନାହିଁ, ମାତ୍ର ବର୍ତ୍ତମାନର ପରିସ୍ଥିତିକୁ ମଧ୍ୟ ପ୍ରକାଶ କରେ। ମାତ୍ର ତୀର୍ଥଯାତ୍ରୀ ଶାନ୍ତି ଅନ୍ୱେଷଣ କରନ୍ତି, ତେଣୁକରି ସେ ବର୍ତ୍ତମାନ ସେହି ଶାନ୍ତି ଅନ୍ୱେଷଣରେ ସେହି କେଦାର ଓ ମେଷକକୁ ପରିତ୍ୟାଗ କରି ଜେରୁସାଲମ ଆଡ଼କୁ ଅଗ୍ରସର ହୁଅନ୍ତି ଈଶ୍ୱରଙ୍କର ଉପାସନା କରିବା ନିମନ୍ତେ। ଜେରୁସାଲମ ହେଉଛି ଶାନ୍ତିର ନଗରୀ, ମାତ୍ର ଏହା ଆଜି ସେହିପରି ନାହିଁ। ଏହା ସେହି ତୀର୍ଥଯାତ୍ରୀଙ୍କ ସମୟରେ ଭିନ୍ନ ଥିଲା ଓ ଭବିଷ୍ୟତରେ ମଧ୍ୟ ଭିନ୍ନ ହେବାକୁ ଯାଉଅଛି। ପ୍ରିୟ ବନ୍ଧୁ, ଆଜି କ'ଣ ଆପଣ ଶାନ୍ତିର ଅନ୍ୱେଷଣରେ ଅଛନ୍ତି? ତାହେଲେ ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଅନ୍ତୁ ଓ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କର ଶରଣାପନ୍ନ ହୁଅନ୍ତୁ, କାରଣ ସେହି କେବଳ ଶାନ୍ତିଦାତା। ଏହାପରେ ଆମେ ଗୀତ 121 ପର୍ବ ମଧ୍ୟକୁ ଯିବା। ଏହି 21 ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ଜିହୁଦା ପ୍ରଦେଶର ପର୍ବତମାଳା ତୀର୍ଥଯାତ୍ରୀଙ୍କର ଦୃଶ୍ୟପଟ ମଧ୍ୟକୁ ଆସିଯାଏ। ତୀର୍ଥଯାତ୍ରୀ ଈଶ୍ୱରଙ୍କୁ ଉପାସନା କରିବା ନିମନ୍ତେ ଜେରୁସାଲମକୁ ଅଗ୍ରସର ହେଉଛନ୍ତି ଓ ସେ ଦୂରରୁ ସେହି ଜେରୁସାଲମର ନଗରୀର ପର୍ବତମାଳାକୁ ଲକ୍ଷ୍ୟ କରିବାକୁ ପାରୁଅଛନ୍ତି। ସେ ତାହାଙ୍କର ସମସ୍ତ ସମସ୍ୟାକୁ ଗୃହରେ ଛାଡ଼ିଦେଇ ବର୍ତ୍ତମାନ ଜେରୁସାଲମ ଅଭିମୁଖେ ଅଗ୍ରସର ହେଉଛନ୍ତି, ତେଣୁ ଏହା ମଧ୍ୟ ଆରୋହଣର ଗୀତ। ତେବେ ଦେଖନ୍ତୁ ଗୀତ 121 ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ମୁଁ ପର୍ବତ ଗଣ ଆଡ଼େ ଉର୍ଦ୍ଧ୍ୱଦୃଷ୍ଟି କରିବି, କେଉଁଠାରୁ ମୋର ସାହାଯ୍ୟ ଆସିବ? ମୋର ସାହାଯ୍ୟ ସଦାପ୍ରଭୁଙ୍କଠାରୁ ଆସେ, ସେ ଆକାଶ ଓ ପୃଥିବୀ ନିର୍ମାଣ କଲେ। ଏହି ବ୍ୟକ୍ତି ନିଜର ସାହାଯ୍ୟ ନିମନ୍ତେ ପର୍ବତ ଗଣ ଆଡ଼କୁ ଦୃଷ୍ଟି କରୁନାହାନ୍ତି, ମାତ୍ର ସେ ଈଶ୍ୱରଙ୍କ ଆଡ଼କୁ ଦୃଷ୍ଟି କରୁଅଛନ୍ତି, କାରଣ ତାହାଙ୍କ ସାହାଯ୍ୟ ଈଶ୍ୱରଙ୍କ ଆଡ଼ୁ ଆସେ, ମାତ୍ର ପର୍ବତ ଗଣ ଆଡ଼ୁ ନୁହେଁ। ଯେହେତୁ ସେହି ପର୍ବତଗଣର ଶିଖରରେ ବିଜାତୀୟମାନଙ୍କର ବେଦୀ ସବୁକୁ ଲକ୍ଷ୍ୟ କରିବାକୁ ପାରନ୍ତି, ଯାହାକି ବିଜାତୀୟମାନଙ୍କର ଉପାସନାର ସ୍ଥଳୀ ଥିଲା। ତେଣୁକରି ଜିରିମିୟ ତିନି ପର୍ବର ତେଇଶ ପଦରେ ଏହିପରି ପ୍ରକାଶ କରନ୍ତି, ଉପପର୍ବତ ସମୂହରୁ ପର୍ବତମାନର ଉପରିସ୍ଥ କୋଳାହଳରୁ ଅପେକ୍ଷିତ ଉପକାର ନିତାନ୍ତ ବ୍ୟର୍ଥ। ନିତାନ୍ତ ଆମମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କଠାରେ ଇସ୍ରାଏଲ୍ର ପରିତାଣ ଅଛି। ଏହି ଭାବ ସେହି ତୀର୍ଥଯାତ୍ରୀଙ୍କର ଗୀତରେ ଫୁଟି ଉଠୁଥିଲା ଯେତେବେଳେ କି ସେ ଜିରୁସାଲମର ନିକଟବର୍ତ୍ତୀ ହେଉଥିଲେ। ଗୀତ ଶହେ ଏକୋଇଶର ତିନି ଓ ଚାରି ପଦ ଲେଖା ଅଛି, ସେ ତୁମ୍ଭ ଚରଣକୁ ବିଚଳିତ ହେବାକୁ ଦେବେ ନାହିଁ, ଯେ ତୁମକୁ ରକ୍ଷା କରନ୍ତି ସେ ଘୁମାଇବେ ନାହିଁ। ଦେଖ, ଯେ ଇସ୍ରାଏଲ୍କୁ ରକ୍ଷା କରନ୍ତି ସେ ଘୁମାଇବେ ନାହିଁ କି ନିଦ୍ରାଯିବେ ନାହିଁ। ଅନ୍ୟ ଅର୍ଥରେ କହିବାକୁ ଗଲେ, ଯେଉଁମାନେ ଈଶ୍ୱରଙ୍କ ଉପରେ ନିର୍ଭର ରଖି ଅଗ୍ରସର ହୁଅନ୍ତି ସେ ସେମାନଙ୍କୁ କେବେ ହେଲେ ପତିତ ହେବାକୁ ଦେବେ ନାହିଁ ବା ନିରାଶ କରିବେ ନାହିଁ। ସେ ସେମାନଙ୍କ ଉପରେ ସଦାସର୍ବଦା ଦୃଷ୍ଟି ରଖିଥାନ୍ତି। ଏହାପରେ ଗୀତ ଶହେ ଏକୋଇଶର ଛଅରୁ ଆଠ ପଦ ମଧ୍ୟରେ ଲେଖା ଅଛି, ଦିବସରେ ସୂର୍ଯ୍ୟ କିମ୍ବା ରାତ୍ରିରେ ଚନ୍ଦ୍ର ତୁମକୁ ଆଘାତ କରିବ ନାହିଁ, ସଦାପ୍ରଭୁ ସମସ୍ତ ଅମଙ୍ଗଳରୁ ତୁମକୁ ରକ୍ଷା କରିବେ, ସେ ତୁମର ପ୍ରାଣକୁ ରକ୍ଷା କରିବେ। ଅଦ୍ୟାବଧି ସଦାକାଳ ସଦାପ୍ରଭୁ ତୁମର ବାହାରି ଯିବାର ଭିତରେ ଆସିବାର ରକ୍ଷା କରିବେ। ଦେଖନ୍ତୁ, ପ୍ରଭୁ ସୁରକ୍ଷା ପ୍ରଦାନ କରନ୍ତି, ସେ ଆପଣଙ୍କୁ ଓ ମୋତେ ସୁରକ୍ଷା ପ୍ରଦାନ କରନ୍ତି। ଏହି ତୀର୍ଥଯାତ୍ରୀ ଶକ୍ତି ନିମନ୍ତେ ପର୍ବତଗଣ ଆଡ଼କୁ ଦୃଷ୍ଟି କରୁନାହାନ୍ତି, ସେ ସାହାଯ୍ୟ ନିମନ୍ତେ ପ୍ରଭୁଙ୍କ ଆଡ଼କୁ ଦୃଷ୍ଟି କରୁଅଛନ୍ତି। ସଦାପ୍ରଭୁ ତାହାଙ୍କର ରକ୍ଷକ। ଆପଣ ଲକ୍ଷ୍ୟ କରିବାକୁ ପାରିବେ ଯେ ସାତ ଓ ଆଠ ପଦରେ ଲେଖା ଅଛି, ସଦାପ୍ରଭୁ ସମସ୍ତ ଅମଙ୍ଗଳରୁ ତୁମକୁ ରକ୍ଷା କରିବେ, ସେ ତୁମର ପ୍ରାଣକୁ ରକ୍ଷା କରିବେ, ଆଜିଠାରୁ ସଦାକାଳ ସଦାପ୍ରଭୁ ତୁମର ବାହାରେ ଯିବାର ଓ ଭିତରେ ଆସିବାର ରକ୍ଷା କରିବେ। ତେଣୁକରି ଏହା ଈଶ୍ୱରଙ୍କର ଚମତ୍କାର ସୁରକ୍ଷାର ଶକ୍ତିକୁ ପ୍ରକାଶ କରେ। ସେ ଆପଣଙ୍କୁ ସୁରକ୍ଷା ପ୍ରଦାନ କରନ୍ତି, ପିତର ଏହା ଏହିପରି ଭାବରେ ପ୍ରକାଶ କରନ୍ତି, ଯେଉଁ ପରିତାଣ ଶେଷକାଳରେ ପ୍ରକାଶିତ ହେବା ପାଇଁ ପ୍ରସ୍ତୁତ ହୋଇଅଛି ସେଥିନିମନ୍ତେ ତୁମେମାନେ ଈଶ୍ୱରଙ୍କ ଶକ୍ତିରେ ବିଶ୍ୱାସ ଦ୍ୱାରା ସୁରକ୍ଷିତ ହେଉଅଛ, ଯାହାକି ପ୍ରଥମ ପିତର ପ୍ରଥମ ପର୍ବର ପାଞ୍ଚ ପଦରେ ଉଲ୍ଲେଖ ହୋଇଅଛି। ପନିପରିବା ବା ଫଳକୁ ସଂରକ୍ଷଣ କରିବାର ଦୁଇଟି ଉପାୟ ରହିଅଛି, ଗୋଟିଏ ହେଉଛି ଚିନି ଓ ଅନ୍ୟଟି ହେଉଛି ସିର୍କା। ଅନେକ ଖ୍ରୀଷ୍ଟ ବିଶ୍ୱାସୀମାନେ ଦୁଇଟି ଉପାୟରେ ସୁରକ୍ଷିତ ହୋଇଥାନ୍ତି। ଯେଉଁମାନେ ଚିନିରେ ସୁରକ୍ଷିତ ହୋଇ ରହିଥାନ୍ତି ସେମାନେ ଅତି ଉତ୍ତମ ମିଷ୍ଟ ଲୋକମାନେ। ଅନ୍ୟମାନେ ଯେଉଁମାନେ କି ସିର୍କାରେ ସୁରକ୍ଷିତ ହୋଇ ରହିଥାନ୍ତି ତାହା ନିଜ ବିଷୟରେ ପ୍ରକାଶ କରେ। ତୀର୍ଥଯାତ୍ରୀ ଜେରୁସାଲମ ଆଡ଼କୁ ଅଗ୍ରସର ହେଉଛନ୍ତି ଓ ସେ ପଥମଧ୍ୟରେ ପର୍ବତଗୁଡ଼ିକୁ ଅତିକ୍ରମ କରି ଯାଉଅଛନ୍ତି, ଆଉ ସେହି ସମୟରେ ପଥମଧ୍ୟରେ କୌଣସି ପାନ୍ଥଶାଳା ନଥିବାରୁ ତୀର୍ଥଯାତ୍ରୀ ପଥ ପାର୍ଶ୍ୱରେ ବିଶ୍ରାମ ନେଇଯାଆନ୍ତି, ଆଉ ସେମାନେ ସୁରକ୍ଷା ନିମନ୍ତେ ସଦାପ୍ରଭୁଙ୍କ ଆଡ଼କୁ ଦୃଷ୍ଟି କରୁଥିଲେ। ତାହା କେତେ ଚମତ୍କାର ଭରସାଜନକ ଅଟେ, କାରଣ ଗୀତରଚକ କହନ୍ତି, ମୋହର ସାହାଯ୍ୟ ସଦାପ୍ରଭୁଙ୍କଠାରୁ ଆସେ। ଏହି ବିଷୟ ଈଶ୍ୱରଙ୍କ ବାକ୍ୟରେ ଅନ୍ୟାନ୍ୟ ଅଂଶରେ ମଧ୍ୟ ସ୍ଥାନ ପାଇଅଛି। ହିତୋପଦେଶ ତିନି ପର୍ବର ଛବିଶ ପଦ କହେ, ଯେହେତୁ ସଦାପ୍ରଭୁ ତୁମ୍ଭର ବିଶ୍ୱାସ ଭୂମି ହେବେ, ସେ ତୁମର ପାଦ ଫାନ୍ଦୁରୁ ରକ୍ଷା କରିବେ। ଗୀତ ସଂହିତାର ସଇଁତିରିଶ ପର୍ବର ଚବିଶ ପଦ କହେ, ସେ ପତିତ ହେଲେ ଭୂମିସାଇ ହେବ ନାହିଁ, କାରଣ ସଦାପ୍ରଭୁ ସ୍ୱହସ୍ତରେ ତାହାକୁ ଧରି ରଖନ୍ତି। ସେହିପରି ପ୍ରଥମ ସାମୁଏଲ ଦୁଇ ପର୍ବର ନଅ ପଦରେ ହାନ୍ନା କହିଲେ, ସେ ଆପଣ ଧାର୍ମିକ ଲୋକମାନଙ୍କର ଚରଣ ରକ୍ଷା କରିବେ, ମାତ୍ର ଦୁଷ୍ଟମାନେ ଅନ୍ଧକାରରେ ନିରବ କରାଯିବେ, ଯେହେତୁ କୌଣସି ମନୁଷ୍ୟ ବଳରେ ଜୟୀ ହୋଇପାରିବ ନାହିଁ। ସେହିପରି ଆମେ ନୂତନ ନିୟମରେ ଯିହୁଦା ଚବିଶ ଓ ପଚିଶ ପଦ ମଧ୍ୟରେ ଏହିପରି ଉଲ୍ଲେଖ ହୋଇଥିବାର ପାଠ କରୁ, ଯେ ତୁମମାନଙ୍କୁ ସ୍ଖଳନରୁ ରକ୍ଷା କରିବା ପାଇଁ ପୁଣି ଆପଣା ଗୌରବ ସମ୍ମୁଖରେ ମହାନନ୍ଦରେ ନିର୍ଦ୍ଦୋଷ ରୂପେ ଉପସ୍ଥିତ କରିବାକୁ ସକ୍ଷମ, ଯେ ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମମାନଙ୍କ ତ୍ରାଣକର୍ତ୍ତା ଏକମାତ୍ର ଈଶ୍ୱର ଗୌରବ ପ୍ରତାପ ପରାକ୍ରମ ଓ କର୍ତ୍ତାପଣ ଅନାଦିକାଳ ବର୍ତ୍ତମାନ ଓ ଯୁଗେ ଯୁଗେ ତାହାଙ୍କର, ଆମେନ୍। ସେ ଆମମାନଙ୍କୁ ରକ୍ଷା କରିବା ନିମନ୍ତେ ସମର୍ଥ, ସେ ଇସ୍ରାଏଲ୍ର ରକ୍ଷକ ଓ ଆଜି ତାହାଙ୍କ ନିଜ ଲୋକମାନଙ୍କର ରକ୍ଷକ। ଲକ୍ଷ୍ୟ କରନ୍ତୁ, ସେ ଆମମାନଙ୍କୁ ଦିନ ଓ ରାତ୍ରିରେ ସୁରକ୍ଷା ପ୍ରଦାନ କରନ୍ତି, ସେ ଢୁଳାନ୍ତି ନାହିଁ କି ନିଦ୍ରା ଯାଆନ୍ତି ନାହିଁ। ଯେତେବେଳେ ସେମାନେ ସେହି ଯାତ୍ରାରେ ରାତ୍ରିରେ ଶୟନ କଲେ ଓ ଅଜଣା ଦେଶରେ ସେହି ପଥ ପାର୍ଶ୍ୱରେ ବିଶ୍ରାମ କଲେ, ସେତେବେଳେ ଈଶ୍ୱର ଶୟନ କରିନଥିଲେ, ସେ ତଥାପି ସେମାନଙ୍କ ପ୍ରତି ଦୃଷ୍ଟି ରଖିଥିଲେ। ଲେଖା ଅଛି, ଦିବସରେ ସୂର୍ଯ୍ୟ କିମ୍ବା ରାତ୍ରିରେ ଚନ୍ଦ୍ର ତୁମ୍ଭକୁ ଆଘାତ କରିବ ନାହିଁ। ସେମାନେ କେତେକ ଋତୁରେ ଯାତ୍ରା କଲେ ଯେତେବେଳେ କି ସୂର୍ଯ୍ୟ ପ୍ରକୃତିରେ ଉତ୍ତପ୍ତ ଥିଲା। ତେଣୁକରି ମୁଁ ଜାଣେ ସେହି ସ୍ଥାନରେ ସୂର୍ଯ୍ୟ କେତେ ଉତ୍ତପ୍ତ ହୋଇଥିବ, କିନ୍ତୁ ସେ କହନ୍ତି ଯେ ସେ ସେମାନଙ୍କୁ ସୂର୍ଯ୍ୟର ସେହି ପ୍ରଖର ଉତ୍ତାପରୁ ରକ୍ଷା କରିବେ, କିନ୍ତୁ ରାତ୍ରିରେ ଚନ୍ଦ୍ର ବିଷୟରେ କ'ଣ କୁହାଯାଇପାରେ? ତେବେ ମୁଁ ପ୍ରକୃତରେ ଜାଣେ ନା ତାହା କ'ଣ ବୁଝାଏ, ମାତ୍ର ମୁଁ ଏତିକି ଜାଣେ ଯେ ଚନ୍ଦ୍ର କିରଣ ମଧ୍ୟ ମନୁଷ୍ୟର ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ, କିନ୍ତୁ ଈଶ୍ୱର ଆପଣଙ୍କୁ ସୁରକ୍ଷା ଦେଇପାରିବେ। ସେ ଆପଣଙ୍କୁ ସୂର୍ଯ୍ୟ ଉତ୍ତାପରୁ ଓ ଚନ୍ଦ୍ର କିରଣରୁ ରକ୍ଷା କରିପାରିବେ। ଲେଖା ଅଛି, ଆଜିଠାରୁ ସଦାକାଳ ସଦାପ୍ରଭୁ ତୁମର ବାହାରେ ଯିବାର ଓ ଭିତରେ ଆସିବାର ରକ୍ଷା କରିବେ। ଆସନ୍ତୁ ଏହାପରେ ଆମେ ଗୀତ 122 ପର୍ବ ମଧ୍ୟକୁ ଯିବା। ଏହି ପର୍ବରେ ତୀର୍ଥଯାତ୍ରୀ ସେହି ଜେରୁସାଲମର ଦୃଶ୍ୟ ମଧ୍ୟକୁ ଆସିବାର ଆମେ ଲକ୍ଷ୍ୟ କରିବାକୁ ପାରିବା। ତୀର୍ଥଯାତ୍ରୀ ସେହି ଜିହୁଦାର ପର୍ବତମାଳାର ଦୃଶ୍ୟ ମଧ୍ୟକୁ ପ୍ରବେଶ କରୁଅଛନ୍ତି ଓ ସେ ସେହି ଜେରୁସାଲମରେ ପ୍ରବେଶ କରିବା ପାଇଁ ଯାଉଅଛନ୍ତି। ଗୀତ 122 ପର୍ବର ପ୍ରଥମ ଚାରିପଦରେ ଏହିପରି ଲେଖା ଅଛି, ଆସ ଆମେମାନେ ସଦାପ୍ରଭୁଙ୍କ ଗୃହକୁ ଯାଉ, ଏହି କଥା ଲୋକମାନେ ମୋତେ କହିବା ବେଳେ ମୁଁ ଆନନ୍ଦିତ ହେଲି। ହେ ଜେରୁସାଲମ, ତୁମ୍ଭ ଦ୍ୱାର ଭିତରେ ଆମମାନଙ୍କ ଚରଣ ଠିଆ ହେଉଅଛି। ହେ ଜେରୁସାଲମ, ତୁମ୍ଭେ ସୁସଂଯୁକ୍ତ ଏକ ନଗର ତୁଲ୍ୟ ନିର୍ମିତ ହୋଇଅଛ। ଗୋଷ୍ଠୀବର୍ଗ ଅର୍ଥାତ୍ ସଦାପ୍ରଭୁଙ୍କ ଗୋଷ୍ଠୀବର୍ଗ ଇସ୍ରାଏଲ୍ ପ୍ରତି ସାକ୍ଷ୍ୟ ସ୍ୱରୂପ ସଦାପ୍ରଭୁଙ୍କ ନାମକୁ ଧନ୍ୟବାଦ ଦେବା ନିମନ୍ତେ ସେଠାରେ ଆରୋହଣ କରନ୍ତି। କ୍ଲାନ୍ତ ତୀର୍ଥଯାତ୍ରୀ ଅନେକ ପଥ ଅତିକ୍ରମ କରିବା ପରେ ଶେଷରେ ତାହାଙ୍କର ସେହି ପ୍ରିୟ ଜେରୁସାଲମ ନଗରୀର ଦ୍ୱାର ଦେଶରେ ଉଭା ହୋଇ ସେହି ମନ୍ଦିର ପ୍ରତି ଦୃଷ୍ଟି କରନ୍ତି ଓ ସେମାନଙ୍କ ମୁଖରୁ ସେହି ଆନନ୍ଦର ସ୍ୱର ବାହାରି ଆସେ, ଆସ ଆମେମାନେ ସଦାପ୍ରଭୁଙ୍କ ଗୃହକୁ ଯାଉ। ଏହି ଗୀତଟି ମଧ୍ୟ ଭାବବାଣୀ ଆକାରରେ ଭବିଷ୍ୟତରେ ଇସ୍ରାଏଲ୍ ଜାତି ଏକତ୍ରିତ ହୋଇ ଈଶ୍ୱରଙ୍କୁ ଉପାସନା କରିବାର ବିଷୟକୁ ପ୍ରକାଶ କରେ, ଯାହାକି ସେହି 1000 ବର୍ଷର ଶାନ୍ତି ରାଜ୍ୟ ମଧ୍ୟରେ ଘଟିବା ପାଇଁ ଯାଉଅଛି, କିନ୍ତୁ ଏହା ଏପର୍ଯ୍ୟନ୍ତ ଘଟି ନାହିଁ। ତେଣୁକରି ସେମାନେ ଦୀର୍ଘ ଦିନ ଧରି ସେମାନଙ୍କର ନଗରରୁ ବାହାରେ ଅଛନ୍ତି। ପ୍ରକୃତରେ ଆଜି ସେମାନେ ଏହାକୁ ସମ୍ପୂର୍ଣ୍ଣ ରୂପେ ଅଧିକାର କରିପାରି ନାହାନ୍ତି। ସେମାନେ ମନ୍ଦିର ସ୍ଥାନରେ ସେମାନଙ୍କର ମନ୍ଦିରକୁ ନିର୍ମାଣ କରିପାରିବେ ନାହିଁ, କାରଣ ଓମାରର ମସଜିଦ୍ ସେଠାରେ ରହିଅଛି। ସମସ୍ତ ପବିତ୍ର ସ୍ଥାନଗୁଡ଼ିକ ବିଜାତୀୟମାନଙ୍କ ଦ୍ୱାରା ଅଧିକୃତ ହୋଇଅଛି। ହୋସେୟ 3 ପର୍ବର 4 ଓ 5 ପଦ ମଧ୍ୟରେ ଆମେ ଏହିପରି ପାଠ କରୁ, କାରଣ ଇସ୍ରାଏଲ୍ ସନ୍ତାନଗଣ ଅନେକ ଦିନ ପର୍ଯ୍ୟନ୍ତ ରାଜହୀନ, ଅଧିପତିବିହୀନ, ଯଜ୍ଞହୀନ, ସ୍ତମ୍ଭହୀନ ଓ ଏଫଦ ଅବା ଠାକୁରହୀନ ହୋଇ ରହିବେ। ତହିଉତାରେ ଇସ୍ରାଏଲ୍ ସନ୍ତାନଗଣ ଫେରିଆସିବେ ଓ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କୁ ଓ ଆପଣାମାନଙ୍କର ରାଜା ଦାଉଦଙ୍କୁ ଅନ୍ୱେଷଣ କରିବେ, ଆଉ ଶେଷକାଳରେ ସେମାନେ ଭୟଯୁକ୍ତ ହୋଇ ସଦାପ୍ରଭୁଙ୍କ ନିକଟକୁ ଓ ତାହାଙ୍କ ଅନୁଗ୍ରହର ନିକଟକୁ ଆସିବେ। ତେଣୁକରି ଏହା ଏକ 1000 ବର୍ଷ ରାଜତ୍ୱ କାଳରେ ଜେରୁସାଲମ ହେବାକୁ ଯାଉଅଛି, ଆଉ ପ୍ରତ୍ୟାବର୍ତ୍ତନ କରିଥିବା ଗୋଷ୍ଠୀମାନେ କ'ଣ ଦେଖିବାକୁ ପାଇବେ? ପ୍ରଭୁଙ୍କର ଜଣେ ଭକ୍ତ ଏହାକୁ ଏହିପରି ଭାବେ ଉପସ୍ଥାପିତ କରନ୍ତି, ଏକ ଐଶ୍ୱର୍ଯ୍ୟଶାଳୀ ନଗର ଯାହାକି କେବଳ କଳା ସ୍ଥାପତ୍ୟରେ, ମହାନତାରେ, ବିସ୍ତୃତ ସୀମାରେଖାରେ ବା ସୌନ୍ଦର୍ଯ୍ୟତାରେ ମହାନ ନୁହେଁ, ସେଥିସହିତ ଆତ୍ମିକତାରେ ମଧ୍ୟ ମହାନ। ତାହାର ଯୁଦ୍ଧର ପରିସମାପ୍ତି ଘଟିଅଛି, ସେ ଆଉ ଆଘାତ ବା ବିପଦଜନକ ଆକ୍ରମଣର ସମ୍ମୁଖୀନ ହେବ ନାହିଁ। ଏହା ହିଁ ହେଉଛି ସେହି 1000 ବର୍ଷ ରାଜତ୍ୱ ସମୟର ଜେରୁସାଲମ ନଗରୀ। ଏହି ଗୀତଟି କେତେ ଚମତ୍କାର ଛବି ସେହି ଜେରୁସାଲମ ବିଷୟ ନେଇ ପ୍ରକାଶ କରେ। ଆସନ୍ତୁ ଏହାପରେ ଗୀତ 123-125 ପର୍ବ ମଧ୍ୟକୁ ଯିବା। ଏହି ଗୀତମାନଙ୍କରେ ତୀର୍ଥଯାତ୍ରୀ ସେହି ମନ୍ଦିର ସିଓନ ପର୍ବତକୁ ଦୃଷ୍ଟି କରିବାର ଓ ଶେଷରେ ଜେରୁସାଲମର ସୁରକ୍ଷିତ ଅଞ୍ଚଳରେ ଛିଡ଼ା ହେବାର ଆମେ ଲକ୍ଷ୍ୟ କରିବାକୁ ପାରିବା। ଗୀତ 123 ପର୍ବଟି ଏକ ଭରସାର ଦୃଷ୍ଟି, କାରଣ ଇସ୍ରାଏଲ୍ ସନ୍ତାନଗଣ ସେହି ମନ୍ଦିର ପ୍ରତି ଦୃଷ୍ଟି କରିବା ସଙ୍ଗେ ସଙ୍ଗେ ଭରସାର ସହିତ ଈଶ୍ୱରଙ୍କ ପ୍ରତି ସେମାନଙ୍କର ଚକ୍ଷୁ ଫେରାଇଲେ, କାରଣ ମନ୍ଦିରଟି ଈଶ୍ୱରଙ୍କ ସହିତ ସହଭାଗିତା ସ୍ଥାପନର ସ୍ଥାନ ଥିଲା। ତେବେ ଦେଖନ୍ତୁ ଗୀତ 123 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ହେ ସ୍ୱର୍ଗ ପବିଷ୍ଟ, ମୁଁ ତୁମ୍ଭ ଆଡ଼େ ଉର୍ଦ୍ଧ୍ୱ ଦୃଷ୍ଟି କରେ, ଦେଖ ଯେପରି ଦାସମାନଙ୍କ ଚକ୍ଷୁ ସେମାନଙ୍କ କର୍ତ୍ତାର ହସ୍ତକୁ ଓ ଦାସୀର ଚକ୍ଷୁ ଆପଣା କର୍ତ୍ତୀର ହସ୍ତକୁ ଅନାଏ, ସେପରି ସଦାପ୍ରଭୁ ଆମମାନଙ୍କ ପରମେଶ୍ୱର ଆମମାନଙ୍କୁ ଦୟା କରିବା ପର୍ଯ୍ୟନ୍ତ ଆମମାନଙ୍କ ଚକ୍ଷୁ ତାହାଙ୍କୁ ଅନାଇଥାଏ। ଗୀତରଚକ ସ୍ପଷ୍ଟ କରିଦିଅନ୍ତି ଯେ ଈଶ୍ୱର ହସ୍ତକୃତ ମନ୍ଦିରରେ ବାସ କରନ୍ତି ନାହିଁ, ମାତ୍ର ସେ ସ୍ୱର୍ଗରେ ବାସ କରନ୍ତି, କିନ୍ତୁ ମନ୍ଦିର ହେଉଛି ସହଭାଗିତାର ସ୍ଥଳ। ମାତ୍ର ଈଶ୍ୱରଙ୍କୁ ମନ୍ଦିର ମଧ୍ୟରେ ସୀମିତ କରି ରଖାଯାଇ ନପାରେ, କାରଣ ସେ ହେଉଛନ୍ତି ସର୍ବବ୍ୟାପୀ, ସର୍ବଦର୍ଶୀ, ସର୍ବଶକ୍ତିମାନ ଈଶ୍ୱର। ତେବେ ସମାଲୋଚକ ଭୁଲ କରନ୍ତି ଯେତେବେଳେ ସେ କହନ୍ତି ଯେ ଇସ୍ରାଏଲ ସଦାପ୍ରଭୁ ଜିହୋବାଙ୍କୁ ଏକ ଆଞ୍ଚଳିକ ଈଶ୍ୱର ବୋଲି ବିଚାର କରେ, ଯିଏକି ସେମାନଙ୍କର ଜେରୁସାଲାମରେ ଥିବା କ୍ଷୁଦ୍ର ମନ୍ଦିର ମଧ୍ୟରେ ବାସ କଲେ। ଗୀତରଚକ ଏହା ଅତି ପରିଷ୍କାର ଭାବେ ଜଣାଇ ଦିଅନ୍ତି ଯେ ଇସ୍ରାଏଲ ଏ ପ୍ରକାର କୌଣସି ବିଷୟକୁ ବିଶ୍ୱାସ କରିନଥିଲା। ସେ ତାହାଙ୍କୁ ଏହିପରି ସମ୍ବୋଧନ କରେ, ହେ ସ୍ୱର୍ଗପବିଷ୍ଟ, ମୁଁ ତୁମ୍ଭ ଆଡ଼େ ଉର୍ଦ୍ଧଦୃଷ୍ଟି କରେ। ତେବେ ତୀର୍ଥଯାତ୍ରୀ ମନ୍ଦିରର ଦୃଶ୍ୟ ମଧ୍ୟକୁ ପ୍ରବେଶ କରନ୍ତି, ମାତ୍ର ଏହା ତାହାଙ୍କୁ ସ୍ୱର୍ଗ ଆଡ଼କୁ ଉର୍ଦ୍ଧଦୃଷ୍ଟି କରିବାକୁ ଚାଳନା ଦିଏ, ଏହା ଜାଣି ଯେ ଈଶ୍ୱର ସ୍ୱର୍ଗରେ ବାସ କରନ୍ତି। ମନ୍ଦିର ଥିଲା କେବଳ ଏକ ମାଧ୍ୟମ ଯାହା ଦେଇ ମନୁଷ୍ୟ ଈଶ୍ୱରଙ୍କ ସହଭାଗିତା ମଧ୍ୟକୁ ପ୍ରବେଶ କରିପାରୁଥିଲା। ତେବେ ଦେଖନ୍ତୁ ଗୀତ 123 ପର୍ବର 2 ଓ 3 ପଦରେ ଲେଖା ଅଛି, ଦେଖ ଯେପରି ଦାସମାନଙ୍କ ଚକ୍ଷୁ ସେମାନଙ୍କର କର୍ତ୍ତାର ହସ୍ତକୁ ଓ ଦାସୀର ଚକ୍ଷୁ ଆପଣା କର୍ତ୍ତୀର ହସ୍ତକୁ ଅନାଏ, ସେପରି ସଦାପ୍ରଭୁ ଆମମାନଙ୍କ ପରମେଶ୍ୱର ଆମମାନଙ୍କୁ ଦୟା କରିବା ପର୍ଯ୍ୟନ୍ତ ଆମମାନଙ୍କ ଚକ୍ଷୁ ତାହାଙ୍କୁ ଅନାଇଥାଏ। ହେ ସଦାପ୍ରଭୁ, ଆମମାନଙ୍କୁ ଦୟା କର, ଆମମାନଙ୍କୁ ଦୟା କର, କାରଣ ଆମ୍ଭେମାନେ ଅବଜ୍ଞାରେ ଅତିଶୟ ପୂର୍ଣ୍ଣ ହୋଇଅଛୁ। ଜଣେ ଜଣଙ୍କର ଅଧୀନରେ କାମ କରିବା ସମୟରେ ସମୟକୁ ଓ ତାହାର କର୍ତ୍ତାକୁ ଦୃଷ୍ଟି କରି କାମ କରେ, କିନ୍ତୁ ଆଜି ଆମେ କେତେଜଣ ଈଶ୍ୱରଙ୍କ ପ୍ରତି ଦୃଷ୍ଟି କରି ତାହାଙ୍କର ଇଚ୍ଛାର ବଶୀଭୂତ ହୋଇ କାର୍ଯ୍ୟ କରୁ, ମାତ୍ର ସେ ଆମମାନଙ୍କ ପ୍ରତି ସଦାସର୍ବଦା ଦୃଷ୍ଟି ରଖିଥାନ୍ତି ଓ ଦୟା କରନ୍ତି। ଇସ୍ରାଏଲ ସନ୍ତାନଗଣ ଜଗତରେ ତୁଚ୍ଛୀକୃତ ହୋଇ ଆସିଅଛନ୍ତି ଓ ବର୍ତ୍ତମାନ ସେମାନେ ଜେରୁସାଲାମକୁ ଆସୁଅଛନ୍ତି ଈଶ୍ୱରଙ୍କ ଅନୁଗ୍ରହ ତଥା ଦୟା ଭିକ୍ଷା କରିବା ନିମନ୍ତେ, କାରଣ ସେମାନେ ଜାଣନ୍ତି ଯେ ସେମାନେ ପାପ କରିଅଛନ୍ତି ଓ ଈଶ୍ୱରଙ୍କ ଅନୁଗ୍ରହ ଆବଶ୍ୟକ କରନ୍ତି। ଏହାପରେ 4 ପଦରେ ଲେଖା ଅଛି, ସୁଖଶାଳୀମାନଙ୍କ ଉପହାସରେ ଓ ଅହଙ୍କାରୀମାନଙ୍କ ଅବଜ୍ଞାରେ ଆମମାନଙ୍କ ପ୍ରାଣ ଅତିଶୟ ପୂର୍ଣ୍ଣ ହୋଇଅଛି। ଇସ୍ରାଏଲ ବର୍ତ୍ତମାନ ଜେରୁସାଲାମକୁ ଆସିଅଛି, ଯାହାକି ଭରସାର ଚକ୍ଷୁ। ସେମାନେ ଜଣଙ୍କ ପ୍ରତି ଦୃଷ୍ଟିପାତ କରୁଅଛନ୍ତି ଯିଏକି ସ୍ୱର୍ଗରେ ବାସ କରନ୍ତି। ଆଜି କ'ଣ ଆମେ ସେହି ସ୍ୱର୍ଗପବିଷ୍ଟଙ୍କ ପ୍ରତି ଦୃଷ୍ଟି କରୁ କି? ଆସନ୍ତୁ ଏହାପରେ ଗୀତ 124 ପର୍ବ ମଧ୍ୟକୁ ଯିବା। ଏହା ଏକ ଐତିହାସିକ ଗୀତ। ଗୀତ 123 ଯେପରି ଭରସାର ଚକ୍ଷୁ ହିସାବରେ ଭବିଷ୍ୟତର ବିଷୟ ପ୍ରତି ଦୃଷ୍ଟିପାତ କରେ, ସେପରି ଗୀତ 124 ପର୍ବ ଅତୀତର ଚକ୍ଷୁ ହିସାବରେ ଇସ୍ରାଏଲର ଅତୀତ ଜୀବନରେ ଈଶ୍ୱରଙ୍କର ଅନୁଗ୍ରହର ବିଷୟକୁ ସମୀକ୍ଷା କରେ। ଗୀତ 124 ପର୍ବର ପ୍ରଥମ 3 ପଦରେ ଏହିପରି ଲେଖା ଅଛି, ସଦାପ୍ରଭୁ ଯେବେ ଆମମାନଙ୍କର ସପକ୍ଷ ହୋଇନଥାନ୍ତେ, ଇସ୍ରାଏଲ ଏବେ କହନ୍ତୁ, ଲୋକମାନେ ଆମମାନଙ୍କ ପ୍ରତିକୂଳରେ ଉଠିଲାବେଳେ ସଦାପ୍ରଭୁ ଯେବେ ଆମମାନଙ୍କର ସପକ୍ଷ ହୋଇନଥାନ୍ତେ, ତେବେ ଆମମାନଙ୍କ ବିରୁଦ୍ଧରେ ସେମାନଙ୍କ କୋପ ପ୍ରଜ୍ୱଳିତ ହେବାବେଳେ ସେମାନେ ଆମମାନଙ୍କୁ ସଜୀବ ଗ୍ରାସ କରିଥାନ୍ତେ। ଇସ୍ରାଏଲ ସେମାନଙ୍କର ଅତୀତର ଇତିହାସକୁ ସମୀକ୍ଷା କରି ସେମାନଙ୍କ ପ୍ରତି ଈଶ୍ୱରଙ୍କର ଅସୀମ ଅନୁଗ୍ରହକୁ ହେଜ କଲେ, କାରଣ ସେମାନଙ୍କୁ ଜେରୁସାଲାମକୁ କଢ଼ାଇ ଆଣି ଈଶ୍ୱରଙ୍କର ଉପାସନା କରିବା ନିମନ୍ତେ ସମର୍ଥ କରାଇଥିଲେ। ଏହି କାରଣରୁ ସେମାନେ ଈଶ୍ୱରଙ୍କ ପ୍ରତି ଧନ୍ୟବାଦ ଅର୍ପଣ କରୁଅଛନ୍ତି। ଏହାପରେ 4 ପଦରେ ଲେଖା ଅଛି, ତେବେ ଜଳରାଶି ଆମମାନଙ୍କୁ ମଗ୍ନ କରିଥାନ୍ତା, ସ୍ରୋତ ଆମମାନଙ୍କର ପ୍ରାଣ ଉପର ଦେଇ ଯାଇଥାନ୍ତା। ଏହି ସମସ୍ତ ସେହି ସୁଫ୍ ସାଗରର ଜଳକୁ, ଯର୍ଦ୍ଦନ ନଦୀର ଜଳକୁ ଓ ପାରିପାର୍ଶ୍ୱିକ ପରିସ୍ଥିତିର ଜଳକୁ ଉପସ୍ଥାପିତ କରାଏ, ଯାହା ମଧ୍ୟ ଦେଇ ସେମାନେ ଅନେକ ଥର ଗତି କରିଥିଲେ, ମାତ୍ର ତଥାପି ଈଶ୍ୱର ସେମାନଙ୍କ ସହବର୍ତ୍ତୀ ଥିଲେ। ଏହାପରେ 124 ପର୍ବର 6 ପଦରେ ଲେଖା ଅଛି, ସଦାପ୍ରଭୁ ଧନ୍ୟ ହୁଅନ୍ତୁ, ସେ ଆମମାନଙ୍କୁ ଭକ୍ଷ୍ୟସ୍ୱରୂପ ହେବା ପାଇଁ ସେମାନଙ୍କ ଦନ୍ତକୁ ଦେଇନାହାନ୍ତି। ସେମାନେ ଜାଣନ୍ତି ଯେ ଏହି ସମସ୍ତ ମଧ୍ୟ ଦେଇ ଈଶ୍ୱର ସେମାନଙ୍କୁ ସାହାଯ୍ୟ କରି କଢ଼ାଇ ଆଣିଅଛନ୍ତି। ଏହାପରେ 8 ପଦରେ ଲେଖା ଅଛି, ଆକାଶ ଓ ପୃଥିବୀର ନିର୍ମାଣକର୍ତ୍ତା ସଦାପ୍ରଭୁଙ୍କ ନାମରେ ଆମମାନଙ୍କର ସାହାଯ୍ୟ ଥାଏ। ଇସ୍ରାଏଲ ସନ୍ତାନଗଣ ତାହାଙ୍କର ଉପାସନା କରୁଅଛନ୍ତି ଯେ କି ଆକାଶ ଓ ପୃଥିବୀର ନିର୍ମାଣକର୍ତ୍ତା, କିନ୍ତୁ ଆଜି ଆମେ କାହାର ଉପାସନା କରୁଅଛୁ? ଆସନ୍ତୁ ଏହାପରେ 125 ପର୍ବ ମଧ୍ୟକୁ ଯିବା। ଏହି 25 ପର୍ବରେ ଆମେ ଲକ୍ଷ୍ୟ କରିବାକୁ ପାରୁଛୁ ଯେ ଯେତେବେଳେ ସେହି ତୀର୍ଥଯାତ୍ରୀ ସିଓନ ପର୍ବତକୁ ଦେଖନ୍ତି, ତାଙ୍କ ହୃଦୟ ସେହି ଭବିଷ୍ୟତର ଦିନ ନିମନ୍ତେ ଉତ୍ସାହିତ ହୁଏ। ଆଜି ଆମମାନଙ୍କ ହୃଦୟ ନିମନ୍ତେ ଆମେ ଏହି ବିଷୟକୁ ବର୍ତ୍ତମାନର ଯୁଗକୁ ନେଇ କହିପାରିବା, ଯାହାକି ଫିଲିପି 1 ପର୍ବର 6 ପଦରେ ଲେଖା ଅଛି, କାରଣ ଯେ ତୁମମାନଙ୍କ ଅନ୍ତରରେ ଉତ୍ତମ କାର୍ଯ୍ୟ ଆରମ୍ଭ କରିଅଛନ୍ତି ସେ ଖ୍ରୀଷ୍ଟ ଯୀଶୁଙ୍କ ଦିନ ପର୍ଯ୍ୟନ୍ତ ତାହା ସାଧନ କରି ସିଦ୍ଧ କରିବେ, ଏହା ତ ମୁଁ ଦୃଢ଼ ରୂପେ ବିଶ୍ୱାସ କରେ। ତେଣୁ ଏ ଗୀତଟି ଏକ ସୁରକ୍ଷାର ଗୀତ ଓ ଇସ୍ରାଏଲ୍ର ଗୋଷ୍ଠୀଗତ ସୁରକ୍ଷା ବିଷୟ ନେଇ ଭାବଣୀ ପ୍ରକାଶ କରେ। ତେବେ 125 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଯେଉଁମାନେ ସଦାପ୍ରଭୁଙ୍କଠାରେ ନିର୍ଭର ରଖନ୍ତି ସେମାନେ ଅଟଳ ଓ ନିତ୍ୟସ୍ଥାୟୀ ସିଓନ ପର୍ବତ ତୁଲ୍ୟ। ତୀର୍ଥଯାତ୍ରୀମାନେ ବିଭିନ୍ନ ସ୍ଥାନରୁ ଆସିଅଛନ୍ତି, ଏପରିକି ଦେଶ ବାହାରୁ ମଧ୍ୟ ଆସିଅଛନ୍ତି। ସେମାନେ ଆସି ଯିହୁଦାର ପର୍ବତମାଳାକୁ ଦେଖନ୍ତି, ଏହାପରେ ସେମାନେ ଜେରୁସାଲମର ଚତୁର୍ଦ୍ଦ ଦିଗରେ ଥିବା ପର୍ବତ ଶ୍ରେଣୀକୁ ଦେଖନ୍ତି, ମାତ୍ର ବର୍ତ୍ତମାନ ସେମାନେ ପ୍ରକୃତରେ ସେହି ସିଓନ ପର୍ବତକୁ ଦେଖୁଛନ୍ତି। ସେମାନେ ଜେରୁସାଲମ ଆଡ଼କୁ ଅଗ୍ରସର ହେଉଛନ୍ତି ଓ ସେହି ନଗରକୁ ସ୍ୱଷ୍ଟ ଭାବେ ଦେଖିପାରିବେ। ଏହାପରେ ଗୀତ 125 ପର୍ବର 2 ପଦରେ ଲେଖା ଅଛି, ଯେପରି ଜେରୁସାଲମର ଚତୁର୍ଦ୍ଦିଗରେ ପର୍ବତମାନ ଥାଏ, ସେପରି ଆଜିଠାରୁ ସଦାକାଳ ସଦାପ୍ରଭୁ ଆପଣା ଲୋକମାନଙ୍କର ଚତୁର୍ଦ୍ଦିଗରେ ଥାଆନ୍ତି। ଏହା ଏକ ଚମତ୍କାର ଗୀତ ଓ ଆଶୀର୍ବାଦଜନକ। ଯେଉଁମାନେ ପ୍ରଭୁଙ୍କ ଉପରେ ସଦାସର୍ବଦା ନିର୍ଭର ରଖିଥାନ୍ତି, ପ୍ରଭୁ ମଧ୍ୟ ସେମାନଙ୍କ ପ୍ରତି ସଦାସର୍ବଦା ଦୃଷ୍ଟି ରଖିଥାନ୍ତି ଓ ସେମାନଙ୍କୁ ପତିତ ହେବାକୁ ଦିଅନ୍ତି ନାହିଁ। ସେମାନେ ସେହି ଅବିଚଳିତ ଓ ଅପରିବର୍ତ୍ତନୀୟ ସିଓନ ପର୍ବତ ତୁଲ୍ୟ ସ୍ଥିର ରହିଥାନ୍ତି। ତେଣୁ ଆସୁ, ସେହି ଈଶ୍ୱରଙ୍କ ଉପରେ ନିର୍ଭର କରି ଆମମାନେ ଏହି ଜଗତର ପଥରେ ଆଗେଇ ଯାଉ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
শ্রোতা এই কার্যক্রম শুনিথিবারু আপনকু অশেষ ধন্যবাদ। এই কার্যক্রম আপনকু কিপরি লাগিলা ও কেউ বিষয়টি আপনক হৃদয়কু অধিক স্পর্শ করেছি তাহা লেখি জনাইলে আমি বিশেষ উপকৃত হেবু। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকু জানান্তু। আমার ঠিকানা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
ঠিকানাটি আউথরে শুনন্তু পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
আমার ইমেল অ্যাড্রেসটি লিখে রাখুন @radio882.com। তেবে আজি পাই এইখানে রাখুছু, নমস্কার।